ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାରା ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ଦୁର୍ଗାପୂଜା। ବିସ୍ତାରବାଦ ବଦଳରେ ବିକାଶବାଦ ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଆବଶ୍ୟକ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତ୍ମନିର୍ଭରତା ଦିଗରେ ଆଉ ଏକ ସଫଳତା, ଭାରତୀୟ ସ୍ଥଳସେନା ପ୍ରସ୍ତୁତ କଲା T-90 ଭୀଷ୍ମ ଟ୍ୟାଙ୍କର ନୂଆ ସଂସ୍କରଣ। କୋଲକାତା ଆର୍ଜିକର ମେଡିକାଲ କଲେଜ ଘଟଣାରେ ଆମରଣ ଅନଶନରେ ଭାଗ ନେଇଥିବା ଡାକ୍ତର ଅନିକେତ ମହାତୋଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ଏବଂ ଆଇସିସି ମହିଳା T-20 ବିଶ୍ୱକପ୍ରେ ଆଜି ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ପାକିସ୍ତାନ। ସାରା ଦେଶରେ ଦୁର୍ଗାପୂଜା ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି। ଶାରଦୀୟ ନବରାତ୍ରରେ ଆଜି ମହାଷ୍ଟମୀ ଏବଂ ମହାନବମୀ ଅବସରରେ ମା' ଦୁର୍ଗାଙ୍କ ସ୍ୱରୂପ ମହାଗୌରୀ ଓ ସିଦ୍ଧିଦାତ୍ରୀଙ୍କ ଭକ୍ତି ସହକାରେ ପୂଜାର୍ଚ୍ଚନା କରାଯାଉଛି। ଏହି ପର୍ବ ଉପଲକ୍ଷେ କେତେକ ସ୍ଥାନରେ କନ୍ୟାପୂଜନ କରାଯାଉଥିବା ପରମ୍ପରା ରହିଛି। ଦେଶର ବିଭିନ୍ନ ଜାଗାରେ ପୂଜା ପେଣ୍ଡାଲଗୁଡ଼ିକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ମା' ଦୁର୍ଗାଙ୍କ ଦର୍ଶନ କରୁଛନ୍ତି। ହିମାଚଳ ପ୍ରଦେଶର କୁଲ୍ଲୁଠାରେ ବିଶ୍ୱପ୍ରସିଦ୍ଧ ଦଶହରା ଉତ୍ସବ ବିଜୟା ଦଶମୀ ପରେ ଅର୍ଥାତ୍ ଅକ୍ଟୋବର 13 ତାରିଖରୁ ଆରମ୍ଭ ହେବ। 7 ଦିନ ଧରି ପାଳିତ ହେବାକୁ ଥିବା ଏହି ଉତ୍ସବ ଅକ୍ଟୋବର 19 ପର୍ଯ୍ୟନ୍ତ ଚାଲିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁର୍ଗାପୂଜା ଅବସରରେ ଦେଶବାସୀ ଓ ବିଦେଶରେ ରହୁଥିବା ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଦୁର୍ଗାପୂଜାକୁ ମନ୍ଦ ଉପରେ ଭଲର ବିଜୟ ଭାବରେ ପାଳନ କରାଯାଏ। ମା' ଦୁର୍ଗାଙ୍କୁ ଶକ୍ତିର ପ୍ରତୀକ ବୋଲି ବିବେଚନା କରାଯାଏ। ରାଷ୍ଟ୍ରପତି କହିଛନ୍ତି, ଏହା ଭକ୍ତିର ପର୍ବ ଏବଂ ଏହି ସମୟ ମଧ୍ୟରେ ଆମେ ଆମର ଆଧ୍ୟାତ୍ମିକ ଯାତ୍ରାକୁ ଚେତନାର ଉଚ୍ଚସ୍ତରକୁ ନେଇଥାଉ। ଏହି ପର୍ବ ମା' ଦୁର୍ଗାଙ୍କ ପ୍ରତି ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିବା ଏବଂ ସମସ୍ତ ଧର୍ମ ମଧ୍ୟରେ ଏକତା ଓ ବୁଝାମଣାକୁ ପ୍ରୋତ୍ସାହିତ କରିବାର ଏକ ଅବସର। ରାଷ୍ଟ୍ରପତି କହିଛନ୍ତି, ମା' ଦୁର୍ଗା ଆମକୁ ଏକ ନ୍ୟାୟପୂର୍ଣ୍ଣ, ସମ୍ବେଦନଶୀଳ ଏବଂ ସମଭାବାପନ୍ନ ସମାଜ ଗଠନ ପାଇଁ ଶକ୍ତି, ସାହସ ଓ ସଂକଳ୍ପ ଦିଅନ୍ତୁ। ରାଷ୍ଟ୍ରପତି ଏହି ଅବସରରେ ମହିଳାମାନଙ୍କ ପ୍ରତି ଅତ୍ୟନ୍ତ ସମ୍ମାନର ସହ ବ୍ୟବହାର କରିବାକୁ ସଂକଳ୍ପ ନେବା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମୁକ୍ତ, ଅନ୍ତର୍ଭୁକ୍ତି ସମ୍ପନ୍ନ, ସମୃଦ୍ଧ ଏବଂ ନିୟମ ଆଧାରିତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ପ୍ରଗତି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ଲାଓସ୍ଠାରେ ପିପୁଲ୍ସ ଡେମୋକ୍ରାଟିକ୍ ରିପବ୍ଲିକ୍ର ରାଜଧାନୀ ଭିଏଣ୍ଟିଆନାଠାରେ 19ତମ ପୂର୍ବ ଏସିଆ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ମୋଦି ଏହା କହିଛନ୍ତି। ଦକ୍ଷିଣ ଚୀନ୍ ସାଗର ବିଷୟରେ ଶ୍ରୀ ମୋଦି କହିଛନ୍ତି, ସେହି କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସୁରକ୍ଷା ହୋଇପାରିଲେ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଅଭୂତପୂର୍ବ ବିକାଶ ଘଟିବ। ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ହିଂସାତ୍ମକ ସଂଘର୍ଷ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କର ଲକ୍ଷ୍ୟ ବିସ୍ତାରବାଦ ବଦଳରେ ବିକାଶବାଦ ହେବା ଆବଶ୍ୟକ। ସେ କହିଛନ୍ତି, ବିଶ୍ୱର ବିଭିନ୍ନ ଅଞ୍ଚଳରେ ଚାଲିଥିବା ସଂଘର୍ଷ ଯୋଗୁଁ ଗ୍ଲୋବାଲ୍ ସାଉଥ୍ ଦେଶଗୁଡ଼ିକ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି। ସେ କହିଛନ୍ତି, ବର୍ତ୍ତମାନର ସମୟ ଯୁଦ୍ଧ ପାଇଁ ନୁହେଁ, କାରଣ ଯୁଦ୍ଧ ଦ୍ୱାରା କୌଣସି ସମସ୍ୟାର ସମାଧାନ ହୁଏ ନାହିଁ। ଏହି ଅବସରରେ ଶ୍ରୀ ମୋଦି ସମସ୍ତ ଦେଶର ଆଞ୍ଚଳିକ ଅଖଣ୍ଡତା ଏବଂ ଅନ୍ତର୍ଜାତୀୟ ନିୟମର ସମ୍ମାନ କରିବା ଲାଗି କହିଛନ୍ତି। ସେ କହିଛନ୍ତି, ଭାରତ ଏ କ୍ଷେତ୍ରରେ ଯଥାସମ୍ଭବ ସହଯୋଗ କରିବ। ଆତଙ୍କବାଦକୁ ଏକ ବିଶ୍ୱ ସମସ୍ୟା ଭାବେ ଉପସ୍ଥାପନ କରି ଶ୍ରୀ ମୋଦି କହିଛନ୍ତି, ବିଶ୍ୱରେ ଶାନ୍ତି ଓ ସୁରକ୍ଷା ପାଇଁ ଆତଙ୍କବାଦ ଏକ ପ୍ରମୁଖ ସମସ୍ୟା ପାଲଟିଛି। ସମସ୍ତେ ମିଳିମିଶି ଆତଙ୍କବାଦ ବିରୋଧରେ ପଦକ୍ଷେପ ନେବା ଲାଗି ସେ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ସାଇବର, ସମୁଦ୍ର ଏବଂ ମହାକାଶ କ୍ଷେତ୍ରରେ ସବୁ ଦେଶ ମଧ୍ୟରେ ସହଯୋଗ ରହିବା ନିତାନ୍ତ ଆବଶ୍ୟକ। ଏହି ଅବସରରେ ଜାଗି ସାମୁଦ୍ରିକ ଝଡ଼ ଦ୍ୱାରା ପ୍ରଭାବିତ ଲୋକମାନଙ୍କ ପ୍ରତି ସମବେଦନା ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ପ୍ରଭାବିତ ଲୋକଙ୍କ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେଇଛି। ଭାରତୀୟ ସ୍ଥଳସେନା ଆତ୍ମନିର୍ଭରତା ଦିଗରେ ଆଉ ଏକ ସଫଳତା ହାସଲ ପୂର୍ବକ T-90 ଭୀଷ୍ମ ଟ୍ୟାଙ୍କର ନୂଆ ସଂସ୍କରଣ ପ୍ରସ୍ତୁତ କରିଛି। 2003 ଟ୍ୟାଙ୍କ T-90 ଭୀଷ୍ମ ନିଜର ଗତି, ସୁରକ୍ଷା ଏବଂ ଶତ୍ରୁପକ୍ଷ ଉପରେ ଆକ୍ରମଣମାନଙ୍କ ଯୋଗୁଁ ପ୍ରମୁଖ ଯୁଦ୍ଧ ଟ୍ୟାଙ୍କ ଭାବେ ଜଣାଶୁଣା ଥିଲା। ଏବେ ଏହି ଟ୍ୟାଙ୍କର ନୂଆ ସଂସ୍କରଣକୁ ଅଧିକ ଆକ୍ରମଣାତ୍ମକ ଏବଂ ଶକ୍ତିଶାଳୀ କରାଯାଇଛି। ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ T-90 ଭୀଷ୍ମ ଟ୍ୟାଙ୍କକୁ ସ୍ଥଳସେନାରେ ସାମିଲ କରିଛନ୍ତି। ଏହି ଟ୍ୟାଙ୍କ ଦିଲ୍ଲୀର ଛାଉଣୀ 505 ଆର୍ମି ବେସ୍ କାରଖାନାରେ ପ୍ରସ୍ତୁତ କରାଯାଇଛି। ପାଖାପାଖି 47 ଟନ୍ ଓଜନ ବିଶିଷ୍ଟ ଏହି ଟ୍ୟାଙ୍କ 9.6 ମିଟର ଲମ୍ବ ଏବଂ 2.8 ମିଟର ଚଉଡ଼ା। ଛୋଟ ଆକାର ଯୋଗୁଁ ଏହି ଟ୍ୟାଙ୍କ ଜଙ୍ଗଲ, ପାହାଡ଼ ଏବଂ ସନ୍ତସନ୍ତିଆ ଅଞ୍ଚଳରେ ଘଣ୍ଟା ପ୍ରତି 60 କିଲୋମିଟର ବେଗରେ ଗତି କରିପାରିବ। ଟ୍ୟାଙ୍କରେ 125 ମିଲିମିଟର ବିଶିଷ୍ଟ ସ୍ମୁଥ୍ ବୋର୍ ବନ୍ଧୁକ ଲଗାଯାଇଛି। ସୂଚନା ଅନୁଯାୟୀ ଭୀଷ୍ମ ଟ୍ୟାଙ୍କର ଏହି ନୂତନ ସଂସ୍କରଣରେ ଆଣ୍ଟି ଏୟାରକ୍ରାଫ୍ଟ ଗନ୍ ବ୍ୟବହାର କରାଯାଇଛି, ଯାହା 2 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। କୋଲକାତା ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ପ୍ରଶିକ୍ଷାର୍ଥୀ ଡାକ୍ତରୀ ଛାତ୍ରୀଙ୍କ ସହ ଦୁଷ୍କର୍ମ ହତ୍ୟାକୁ ବିରୋଧ କରି ଆମରଣ ଅନଶନରେ ଭାଗ ନେଇଥିବା ଡାକ୍ତର ଅନିକେତ ମହାତୋଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ଆମରଣ ଅନଶନରେ ବସିଥିବା 7 ଜଣ ଜୁନିୟର ଡାକ୍ତରଙ୍କ ମଧ୍ୟରୁ ଜଣେ କହିଛନ୍ତି, ଡାକ୍ତର ଅନିକେତଙ୍କ ସ୍ୱାସ୍ଥ୍ୟାବସ୍ଥା ସକାଳୁ ଖରାପ ହେବା ଆରମ୍ଭ ହୋଇଥିଲା ଏବଂ ସନ୍ଧ୍ୟା ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ଡାକ୍ତର ଅନିକେତଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଇତିମଧ୍ୟରେ ପଶ୍ଚିମବଙ୍ଗର ବିଭିନ୍ନ ଡାକ୍ତରୀ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ପତ୍ର ଜରିଆରେ ବିକ୍ଷୋଭରତ କନିଷ୍ଠ ଡାକ୍ତର ଏବଂ ସରକାରଙ୍କ ମଧ୍ୟରେ ଉପୁଜିଥିବା ବିବାଦରେ ହସ୍ତକ୍ଷେପ କରିବା ଲାଗି ଅନୁରୋଧ କରାଯାଇଛି। ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଜୟପ୍ରକାଶ ନାରାୟଣଙ୍କ ଦେଶ ଏବଂ ସମାଜ ପାଇଁ ଦେଇଥିବା ଯୋଗଦାନକୁ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଜୟପ୍ରକାଶ ନାରାୟଣଙ୍କ ବ୍ୟକ୍ତିତ୍ୱ ଏବଂ ଆଦର୍ଶ ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଇବ। ଆଜି ମଧ୍ୟ ଭାରତରତ୍ନ ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଦେଶର ଗ୍ରାମୀଣ କ୍ଷେତ୍ରର ସଶକ୍ତିକରଣ ନିମନ୍ତେ ନାନାଜୀ ଦେଶମୁଖଙ୍କ ସମର୍ପଣ ଏବଂ ସେବାକୁ ସବୁବେଳେ ଦେଶବାସୀ ମନେ ରଖିବେ। ବିହାର ସରକାର ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ସହାୟତା ଯୋଗାଇ ଦେଇଛନ୍ତି। ସହାୟତା ସ୍ୱରୂପ 3,21,000 ପରିବାରର ବ୍ୟାଙ୍କ ଖାତାକୁ 225 କୋଟିରୁ ଅଧିକ ଟଙ୍କାର ସହାୟତା ଅର୍ଥ ପଠାଯାଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗତକାଲି ଡିବିଟି ଜରିଆରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଅର୍ଥ ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ 4,38,000ରୁ ଅଧିକ ପରିବାରକୁ 307 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ପରିବାରକୁ ବନ୍ୟା ସହାୟତା ବାବଦକୁ 7,000 ଟଙ୍କା ଲେଖାଏଁ ଦିଆଯିବା ସ୍ଥିର ହୋଇଥିବା ଜଣାପଡ଼ିଛି। ତାମିଲନାଡୁରେ ଆଜି ଅସ୍ତ୍ରପୂଜା ପର୍ବ ପାଳନ କରାଯାଉଛି। ଏହି ଅବସରରେ ଲୋକମାନେ ନିଜ ଘରେ, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟରେ ବିଭିନ୍ନ ଉପକରଣଗୁଡ଼ିକୁ ସଫା କରି ସେଗୁଡ଼ିକୁ ସଜାଇବା ସହ ପୂଜା କରୁଛନ୍ତି। ଆଜି ମଧ୍ୟ ପୁସ୍ତକ ଏବଂ ବାହନ ପୂଜା କରାଯାଉଛି। ରାଜ୍ୟର କିଛି ସ୍ଥାନରେ ଦୁର୍ଗାପୂଜା ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିବା ଜଣାପଡ଼ିଛି। ଆମେରିକାର କଲୋରାଡୋରେ ଗତକାଲି ଏକ ସୁନା ଖଣିରେ ଅଟକି ରହିଥିବା ଲୋକମାନଙ୍କ ମଧ୍ୟରୁ 11 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଖଣି ମଧ୍ୟରେ ଆହୁରି 12 ଜଣ ଫସି ରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସମ୍ପୃକ୍ତ ସୁନାଖଣି ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ପର୍ଯ୍ୟଟକମାନେ ସେଠାକୁ ବୁଲିବାକୁ ଯାଇଥିଲେ। ତେବେ ଖଣି ଭିତରକୁ ନେଇ ଯାଉଥିବା ଯାନ୍ତ୍ରିକ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି। ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଆଜି ଗ୍ରୁପ୍ ଏ ର ଏକ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ସନ୍ଧ୍ୟା 7:30ରେ ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ 8 ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରିଥିଲା। ଏହି ବିଜୟ ସହ ୱେଷ୍ଟଇଣ୍ଡିଜ୍ ସେମିଫାଇନାଲ୍ରେ ଖେଳିବା ଲାଗି ନିକଟତର ହୋଇଛି। ଏବେ ଅଙ୍କ ତାଲିକାରେ ୱେଷ୍ଟଇଣ୍ଡିଜ୍ ଟିମ୍ 3 ମ୍ୟାଚ୍ରୁ 2 ମ୍ୟାଚ୍ରେ ବିଜୟ ହାସଲ କରି ଶୀର୍ଷରେ ରହିଛି। ଇତିମଧ୍ୟରେ ଭାରତୀୟ ମହିଳା ଦଳ ନିଜ ଗ୍ରୁପ୍ରେ ଆଉ ଗୋଟିଏ ମ୍ୟାଚ୍ ଖେଳିବ। ଆସନ୍ତା ରବିବାର ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ସହ ମୁକାବିଲା କରିବ। ଶେଷ 4ଟି ଟିମ୍ ମଧ୍ୟରେ ନିଜ ସ୍ଥାନ ପକ୍କା କରିବା ଲାଗି ଭାରତକୁ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ। ଚୀନ୍ର ନାନ୍ଚାଙ୍ଗ୍ଠାରେ ଚାଲିଥିବା ବିଡବ୍ଲ୍ୟଏଫ୍ ବିଶ୍ୱ ଜୁନିୟର୍ ବ୍ୟାଡ୍ମିଣ୍ଟନ ଚମ୍ପିୟନ୍ସିପ୍ରେ ଆଜି କ୍ୱାର୍ଟର ଫାଇନାଲ୍ରେ ଭାରତର ତନ୍ନି ଶର୍ମା, ଅଲିସା ନାୟକ ଏବଂ ପ୍ରଣୟ ସେଟ୍ଟିଗର ପ୍ରତିଦ୍ୱନ୍ଦ୍ୱିତା କରିବେ। ଅଲିସା ଚୀନ୍ର ଅନ୍ୟ ଏକ କ୍ରୀଡ଼ାବିତ୍ ଦାଇ କେନ୍ ଇଙ୍କ ସହ ମୁକାବିଲା କରିବାକୁ ଥିବାବେଳେ ତନ୍ନି ଶର୍ମା ଚୀନ୍ର ଜୁ ୱେନ୍ ଜିଙ୍କ ସହ ମୁକାବିଲା କରିବେ। 19 ବର୍ଷରୁ କମ୍ ବୟସ ବର୍ଗରେ ପୁରୁଷ ସିଙ୍ଗଲ୍ସରେ ପ୍ରଣୟ ସେଟ୍ଟିଗର ଚୀନ୍ର ୱାଙ୍ଗ୍ ଜି ଜୁନ୍ଙ୍କ ସହ ମୁକାବିଲା କରିବେ। ଗତକାଲି ପ୍ରଣୟ ଥାଇଲାଣ୍ଡର ଏକନାଥଙ୍କୁ 21-14, 21-17 ସେଟ୍ରେ ପରାସ୍ତ କରିଥିଲେ। ଏହା ପୂର୍ବରୁ 19 ବର୍ଷରୁ କମ୍ ବୟସ ବର୍ଗରେ ମହିଳା ସିଙ୍ଗଲ୍ସରେ ତନ୍ୱି ଜାପାନର ନିନା ମସ୍ତୁତାଙ୍କୁ 21-18, 21-13 ସେଟ୍ରେ ପରାସ୍ତ କରିଥିବାବେଳେ ଅଲିସା ମାଲେସିଆର ଲିନ୍ ଝି ସିନ୍ଙ୍କୁ 21-17, 21-17 ସେଟ୍ରେ ପରାସ୍ତ କରିଥିଲେ। ସାରା ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ଦୁର୍ଗାପୂଜା। ବିସ୍ତାରବାଦ ବଦଳରେ ବିକାଶବାଦ ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଆବଶ୍ୟକ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତ୍ମନିର୍ଭରତା ଦିଗରେ ଆଉ ଏକ ସଫଳତା, ଭାରତୀୟ ସ୍ଥଳସେନା ପ୍ରସ୍ତୁତ କଲା T-90 ଭୀଷ୍ମ ଟ୍ୟାଙ୍କର ନୂଆ ସଂସ୍କରଣ। କୋଲକାତା ଆର୍ଜିକର ମେଡିକାଲ କଲେଜ ଘଟଣାରେ ଆମରଣ ଅନଶନରେ ଭାଗ ନେଇଥିବା ଡାକ୍ତର ଅନିକେତ ମହତୋଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଏବଂ ଆଇସିସି ମହିଳା T-20 ବିଶ୍ୱକପ୍ରେ ଆଜି ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ପାକିସ୍ତାନ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ newsonair ଆପ୍ରେ ଲଗ୍ଇନ୍ କରିପାରିବେ।